और कृष्ण भक्त सदानंद मातृवृंद ब्रह्मान को आम भगवान आज राधारणी आविर्भाव तिथि उपलक्षे आम विषय किसी कथा कह साधारणत यही समय भागवत कथा हुए कि आज भागवतर ऊपर जो रही भागवत को प्रभुपाद महाराज कहते ये हूँ ग्रेजुएशन स्टडी आए हूँ चैतन्य महाप्रभु विषय कथा ये हूँ पोस्ट ग्रेजुएशन स्टडी ये आज पोस्ट ग्रेजुएशन पाठ पढ़ा पीजी पाठ तेणु महाप्रभु कृपा प्रार्थना करवा महाप्रभु कौन सी बात विचार करना उत्तम अधम किचुना बाछिल जाचिए दिलक कोल कहे प्रेमानंद एमन गौरांग हृदय धरिया बोल भज गौरांग कह गौरांग लह गौरांग नाम रे जे जन गौरांग भजे से हे आम प्राण रे यदि महाप्रभु जदि न आसी चाहते आम गोटे गीत अच्छा संगीत यदि महाप्रभु न आसी चाहते तेल कहीं जापार ना राधा महिमा राधा महिमा भगवान निजे मत जापारे ना तेणु सी आसिले चैतन्य महाप्रभु रूप से आसिले तेणु चैतन्य महाप्रभु रूप से आसिक राधारणी महिमा को जान लें निजे आस्वादन कर रहीगले से समस्त को प्रदान कले कौन बात विचार करना ये उत्तम व्यक्ति अधम व्यक्ति भगवद गीत भगवान कहले दब ना इदंते नाथ पुष्काय ना बताए कदाचन एम सब दब ना भागवत से कदा कहले किंतु महाप्रभु कौन सी बात विचार कले ना उत्तम अधम किसी विचार कले ना समस्त को यही कृष्ण प्रेम प्रदान कर तेनाली गौर ना हई तो तब कि हई तो केमने धरिता राधार महिमा प्रेम रस सीमा जगते जानते के राधार महिमा को के महाप्रभु आसिक ही जनई जान ना पूर्वर के जान ना जन प्रश्न पचार प्रभुपाद महाराज को भगवद गीता राधा कथा कहीं ना गीता हूँ समस्त उपनिषद सार सब वेदर सार कि राधाराणी कथा कहीं ना तेणु प्रभुपाद महाराज कही राधाराणी कथा ना कहीं जड़े जिते जड़े निज घर अन्न मान डाक जितेबले सी निजर व्यक्ति हे निजर व्यक्ति हेले से कह आम घर को आस बोली से भाव भगवान जब भक्त न होगा सी कहीं डाक आम घर विषय कहे ये मोर अमक अच्छी अमक अच्छी सुमक ये भाव इंट्रोडक्शन कहीं करेंगे तेणु भगवद गीत भगवद गीता जो कह जो मैंने ये उन्नत नुहति से भगवद गीता कहुई तेणु से राधारानी कथा प्रश्न उठूना कि भागवतम तो समस्त शास्त्र सार चित्रम तो रहा कथा राधारानी नाम कहीं से ना से जो राधारानी नाम अच्छी कि समस्त जापारे ना से जो रही इनडायरेक्टली परोक्ष भाव में राधारानी नाम सुखदेव गोस्वामी नहीं तेणु ये राधा तत्व चैतन्य चरितामृत विस्तार भाव में वर्णना करते वर्णना कले राधा महिमा हो गला से नुह राधा महिमा असीम भगवान जो भाई भाव अनंत राधा महिमा से भाव अनंत तेणु आम चैतन्य चरितामृत आदरला चतुर्थ परिच्छेद राधा कृष्ण विषय कथा टी श्रवण करवा आज राधाराणी आविर्भाव दिवस तेणु तांकर कृपा प्रार्थना करवा तांकर कृपारु आम राधा तत्व किसी बुझीपर भगवान तो बुझी ना आम कौन बुझा भगवान आसिक बुझे चैतन्य महाप्रभु रूप से तेणु ये कहुची कृष्णदास कविराज स्वामी कहते राधा कृष्ण प्रणय विकृति राधिनी शक्तिरस्मात्मा भूमि पुरा देह भेद गतौ तौ चैतन्याख्यम प्रकट मधुना तद्वयम चैक्यमाप्तम राधा भाव दूति सुवर्णितम नवमी कृष्ण स्वरूपम भगवान आज दिवस जो राधाराणी आसिले पूर्वर से भगवत धाम गोलक वृंदावन धाम जो रही सी धाम से ତା ପୂର୍ବରୁ ମଧ୍ୟ ଯେତେବେଳେ ରାଧାରାଣୀ ପ୍ରଥମେ ନଥିଲେ, ପ୍ରଥମେ ଏକୁଟିଆ କୃଷ୍ଣ ଥିଲେ, ଏଇଟା ବ୍ରହ୍ମ ବୈବର୍ତ୍ତ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ ଭଗବାନ ଚାହିଁଲେ ଏ ଆନନ୍ଦ ଉପଭୋଗ କରିବା ପାଇଁ ସେ ନିଜକୁ ବିସ୍ତାର କଲେ, ସେହି ସମୟରେ ରାଧାରାଣୀ ସୃଷ୍ଟି ହେଲେ, ରାଧାରାଣୀ ଆସିଲେ, ତାଙ୍କର ବାମ ଅଙ୍ଗରୁ ଆସିଲେ ରାଧାରାଣୀ। ତେଣୁ ରାଧାରାଣୀ ଭଗବାନ ଏକୁଟିଆ ତାଙ୍କୁ ଆନନ୍ଦ ଏତେ ଲାଗୁଛି, ଯଦିଓ ସେ ଆନନ୍ଦବନ, କିନ୍ତୁ ତଥାପି ସେ ଚାହୁଁଥିଲେ ନିଜକୁ ବିସ୍ତାର କରିକି ଆନନ୍ଦ ପ୍ରାପ୍ତ ହେବା ପାଇଁ। ତେଣୁ ରାଧାରାଣୀ ତାଙ୍କ ଇଚ୍ଛା ଅନୁସାରେ ତାଙ୍କ ବାମ ଅଙ୍ଗରୁ ରାଧାରାଣୀ ସୃଷ୍ଟି ହେଲେ। ତେଣୁ ଚିତ୍ ଜଗତରେ ତାଙ୍କର ସେହିଭଳି ଭାବରେ ଲୀଳା ସବୁ ଚାଲିଥିଲା, ଆନନ୍ଦ ଲୀଳା। ରାଧାରାଣୀ ହେଉଛନ୍ତି ତାଙ୍କର, ଏଠି କୁହାଯିବ ତାଙ୍କର ଶକ୍ତି, ଭଗବାନଙ୍କର ଶକ୍ତି ହେଉଛି ଅନନ୍ତ, କିନ୍ତୁ ତାଙ୍କୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଉଛି। ଗୋଟେ ହେଉଛି ଅନ୍ତରଙ୍ଗା ଶକ୍ତି, ଗୋଟେ ହେଉଛି ବହିରଙ୍ଗା ଶକ୍ତି, ଆଉ ଗୋଟେ ହେଉଛି ତଟସ୍ଥା ଶକ୍ତି। ତେଣୁ ଇଏ ଯେଉଁ ଭୌତିକ ଜଗତ ହେଉଛି ବହିରଙ୍ଗା ଶକ୍ତି, ତେଣୁ ଏଠି ଲୋକମାନେ ଜାଣିପାରିବେ ନାହିଁ ରାଜାରାଣୀଙ୍କ ବିଷୟରେ, କାରଣ ଏମାନେ ସବୁ ବହିରଙ୍ଗା ଯେଉଁ ମାୟା ରହିଛି ଦୁର୍ଗାଙ୍କ ବିଷୟରେ କହିପାରିବେ, ସେମାନେ ଦୁର୍ଗାଙ୍କ ବିଷୟରେ ମଧ୍ୟ ଠିକ୍ ଭାବରେ ସେମାନେ କହିପାରିବେ ନାହିଁ। ସେମାନେ ଭାବିବେ ଇଏ ହେଉଛନ୍ତି ମୂଳ ଶକ୍ତି, ଆଉ କେହି ତାଙ୍କ ଉପରେ କେହି ନାହାନ୍ତି, ସେହିଭଳି ଭାବରେ ପୂଜା କରନ୍ତି। ଏ ଅଭିଧି ପୂର୍ବକ ପୂଜା, ଭଗବତ ଗୀତାରେ ଭଗବାନ କହିଲେ ଏ ଯେଉଁ ରହିଛନ୍ତି, ଯେ ବି ଅନ୍ୟ ଦେବତା ଭକ୍ତା ଯଦନ୍ତେ ଶ୍ରଦ୍ଧାନ୍ତା ତେ ବି ମା ଆମେ ପକନ୍ତେ ଯଦନ୍ତି ଅଭିଧି ପୂର୍ବକ। ଲୋକମାନେ ଜାଣନ୍ତି ନାହିଁ ଯେ ଦୁର୍ଗା ଦେବୀ କିଭଳି ତତ୍ତ୍ଵ, ସେମାନେ ଭାବନ୍ତି ଦୁର୍ଗା ଦେବୀ ହେଉଛନ୍ତି ଶକ୍ତି, ସେ ଯାହା ଚାହିଁବେ ସେ କରିପାରିବେ, କିନ୍ତୁ ଦୁର୍ଗା ଦେବୀଙ୍କର ମଧ୍ୟ ଆରାଧନା ଠିକ୍ ଭାବରେ ସେମାନେ କରିପାରନ୍ତି ନାହିଁ। ଆଉ ଅନ୍ତରଙ୍ଗା ଶକ୍ତି କଥା କ'ଣ କହିବା, ତେଣୁ ଦୁର୍ଗା ଦେବୀ ହେଉଛନ୍ତି ଭଗବାନଙ୍କର ଅଧୀନରେ କାର୍ଯ୍ୟ କରୁଛନ୍ତି, ଦୁର୍ଗା ଦେବୀଙ୍କର ଠିକ୍ ଭାବରେ ଆରାଧନା କରିଛନ୍ତି ବ୍ରହ୍ମା। ବ୍ରହ୍ମା ଭଗ ବ୍ରହ୍ମଚମିତାରେ କହିଛନ୍ତି, ସୃଷ୍ଟି ସ୍ଥିତି ପ୍ରଳୟ ସାଧନ ଶକ୍ତି ରେଖା ଛାଇ ରଜସ୍ ଭୁବନାନି ବିଭକ୍ତି ଦୁର୍ଗା ଇଚ୍ଛାନୁରୂପମବିଜସ୍ୟ ସା ଗୋବିନ୍ଦମାଦି ପୁରୁଷମହଂ ଭଜାମି। ଦୁର୍ଗା ଦେବୀ ଆମର ଯେଉଁ ଦଶହରା ଆସିବ, ଏବେ ଆଶ୍ୱିନ ମାସ କାର୍ତ୍ତିକ ମାସ ଭାଦ୍ର ମାସ ପରେ ଆଶ୍ୱିନ ମାସ ଆସିବ, ଦୁର୍ଗା ଦେବୀଙ୍କର ପୂଜା ହେବ। ସାରା ଭାରତବର୍ଷରେ ଦୁର୍ଗା ଦେବୀଙ୍କର ପୂଜା ହେଉଛି, କିନ୍ତୁ ଦୁର୍ଗା ଦେବୀଙ୍କର ତତ୍ତ୍ୱ ଲୋକମାନେ ଜାଣନ୍ତି ନାହିଁ, ବହୁତ ଧୁମଧାମରେ ପୂଜା ହେବ। ରାଧାରାଣୀ କେହି ତତ୍ତ୍ୱ ଜାଣନ୍ତି ନାହିଁ, କିଛି ପୂଜାପୂଜି ନାହିଁ, କିଛି ନାହିଁ, ବୈଷ୍ଣବମାନେ ହିଁ ଜାଣନ୍ତି ତାଙ୍କ ତତ୍ତ୍ୱ। ତେଣୁ ଦୁର୍ଗା ଦେବୀଙ୍କର ଯେଉଁ ପୂଜା କରନ୍ତି, ଅମକ ଦିଅ ସମକ ଦିଅ ଧନ ଦେଇ ଦଶ ଦେଇ ଦିଅ, ଏଇଭଳି ଭାବରେ ପ୍ରାର୍ଥନା କରି କରିବେ, ଯେମିତି ଦୁର୍ଗା ଦେବୀଙ୍କ ଇଚ୍ଛା ଯାହା ଚାହିଁବେ ସେ ଦେଇପାରିବେ, କିନ୍ତୁ ଦୁର୍ଗା ଦେବୀଙ୍କର ଏଇଭଳି ଭାବେ ପୂଜା କରିବା କଥା। ଏ ଯେଉଁ ଦୁର୍ଗା ଦେବୀ ସୃଷ୍ଟି ସ୍ଥିତି ପ୍ରଳୟର ଦାୟିତ୍ୱରେ ଅଛନ୍ତି, ସୃଷ୍ଟି କରୁଛନ୍ତି, ପାଳନ କରୁଛନ୍ତି ଏବଂ ଅନ୍ତିମରେ ସଂହାର କରିବେ, ଏ ଭଗବାନଙ୍କ ଇଚ୍ଛାରେ। ସୃଷ୍ଟି ସ୍ଥିତି ପ୍ରଳୟ ସାଧନ ଶକ୍ତି ରେଖା ଛାଇ ବଜସ୍ୟ ଭୁବନାନି ବିଭର୍ତ୍ତି ଦୁର୍ଗା, ଛାୟାର ଯେଭଳି ଭାବରେ ତାଙ୍କର ଇଣ୍ଡିପେଣ୍ଡେଣ୍ଟ ଷ୍ଟାଟସ୍ ନଥାଏ, ସ୍ୱାଧୀନ ସତ୍ତା ନଥାଏ, ଆଲୋକର ସତ୍ତା ଅନୁସାରେ ଛାୟାରେ ପରିବର୍ତ୍ତନ ହୁଏ, ସେହିଭଳି ଭାବରେ ଦୁର୍ଗା ଦେବୀ ଭଗବାନଙ୍କର ଅଧ୍ୟକ୍ଷତାରେ ମାୟା ଦକ୍ଷିଣ ପ୍ରକୃତି ଶ୍ରେତେ ସଚରାଚରମ ଭଗବାନ କୃଷ୍ଣଙ୍କର ଇଚ୍ଛାରେ ସେସବୁ କାର୍ଯ୍ୟ କରନ୍ତି। ତେଣୁ ଏଇଟାକୁ ଲୋକମାନେ ଜାଣନ୍ତି ନାହିଁ, ଯାହା ହେଉ ସମସ୍ତେ ବହିରଙ୍ଗା ମାୟା ଭିତରେ ରହିଛନ୍ତି, ବହିରଙ୍ଗା ମାୟାର ଅଧୀନରେ ରହିଛନ୍ତି, ତେଣୁ ସେମାନେ ଆର ଉର୍ଦ୍ଧ୍ୱ କଥା ଚିନ୍ତା କରିପାରିବେ ନାହିଁ। ଆମେ ହେଉଛେ ଭଗବାନଙ୍କର ଉନ୍ନତତର ଶକ୍ତି, ଭୌତିକ ଜଗତ ହେଉଛି ବା ଏ ବହିରଙ୍ଗା ଶକ୍ତି ହେଉଛି ଭଗବାନ ନିଚତର ଶକ୍ତି, ଆମେ ଭଗବାନଙ୍କର ଉଚ୍ଚତର ଶକ୍ତି। କ୍ଷେତ୍ର କ'ଣ ଅପରିୟା ବିତସ୍ତନ୍ୟାଙ୍ଗ ପ୍ରକୃତି ବିଧିମେ ପରାମ ଜୀବ ଭୂତାଂ ମହାବାହ ଜୟଦଂ ଧାର୍ଯ୍ୟତି ଜଗତ, ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଲେ ଏ ଭୂମି ବହିରଙ୍ଗା ଶକ୍ତି ଯୋଗୁଁ ରହିଛି ଭଗବାନଙ୍କ ନିଚତର ଶକ୍ତି, ଆମେ ହେଉଛେ ଭଗବାନଙ୍କ ଉଚ୍ଚତର ଶକ୍ତି। କିନ୍ତୁ ଆମେ ଉଚ୍ଚତର ଶକ୍ତି ହେଲେ ମଧ୍ୟ ଏହି ନିଚତର ଶକ୍ତିର ଅଧୀନରେ ରହିଯାଇଛେ, ଇଏ ହେଉଛି ଅନର୍ଥ, ଇଏ ହେଉଛି ଆମର ଭବରୋଗ, ଏଇଟାକୁ ଦୂର କରିବା ପାଇଁ ବ୍ୟାସଦେବ ଭାଗବତଙ୍କୁ ରଚନା କଲେ। ଯେଉଁ ଭାଗବତଙ୍କୁ ଶ୍ରବଣ କରିବା ମାତ୍ରେ ଏ ଦୁର୍ଗ ଦୂର ହେବ, ଏଇଟା ସବୁ ରହିଛି। ଯାହା ହେଉ, ଆମେ ଭଗବାନଙ୍କର ଉଚ୍ଚତର ଶକ୍ତି ଏବଂ ଭଗବାନଙ୍କର ଆଉ ଗୋଟେ ଶକ୍ତି ରହିଛି, ଅନ୍ତରଙ୍ଗା ଶକ୍ତି, ସିଏ ହେଉଛି ତିନି ପ୍ରକାର। ସିଏ ହେଉଛି ସମ୍ବିତ, ସାନ୍ଧିନୀ, ଲାହାଦିନୀ। ଇଏ ହେଉଛି ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି। ସଦଂଶେ ସନ୍ଧିନୀ, ଭଗବାନ ଯେଉଁ ସଚ୍ଚିଦାନନ୍ଦ କୁହାଯାଏ, ଭଗବାନ ହେଉଛନ୍ତି ସତ୍ କହିଲେ ସବୁବେଳେ ପାଇଁ ରହୁଛନ୍ତି, ସେ ତାଙ୍କର ସନ୍ଧିନୀ ଶକ୍ତି। ଚିତ୍ କହିଲେ ପୂର୍ଣ୍ଣ ଜ୍ଞାନମୟ, ସେ ତାଙ୍କର ସମ୍ବିତ ଶକ୍ତି। ଏବଂ ଲାହାଦିନୀ କହିଲେ ପୂର୍ଣ୍ଣ ଆନନ୍ଦମୟ, ସେ ଆନନ୍ଦମୟ ହେଉଛନ୍ତି ଶକ୍ତି, ହେଉଛନ୍ତି ରାଧାରାଣୀ। ଆନନ୍ଦମୟ ଶକ୍ତି ହେଉଛନ୍ତି ରାଧାରାଣୀ। ତେଣୁ ଭଗବାନ ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି, ସେ ରାଧାରାଣୀ ତେଣୁ ସେ ଆନନ୍ଦ ପ୍ରଦାନ କରନ୍ତି। ଲାହାଦିନୀ, ଲାହାଦିନୀ କହିଲେ ଆହ୍ଲାଦ, ଆନନ୍ଦ ପ୍ରଦାନ କରିବେ। ରାଧାରାଣୀ ହେଉଛନ୍ତି ସେହି ତତ୍ତ୍ୱ, ଭଗବାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି ଏବଂ ଭକ୍ତମାନଙ୍କୁ ମଧ୍ୟ ସେ ଆନନ୍ଦ ପ୍ରଦାନ କରନ୍ତି। ଯଦି ଜଣେ ଭଗବାନ ଭକ୍ତ ହେବେ, ତାହେଲେ ସେ ମଧ୍ୟ ରାଧାରାଣୀ ତାଙ୍କୁ ଆନନ୍ଦ ପ୍ରଦାନ କରିବେ। ମହାତ୍ମା ଅନୁଷ୍ଠ ମାଙ୍କ ଅର୍ଥ ଦୈବୀ ପ୍ରକୃତି ମା ଶ୍ରୀତା ଭଜନ୍ତି ଅନ୍ୟାନ୍ୟ ମନୁଷ୍ୟ ଜ୍ଞାତ ଭୂତାଦି ମବ୍ୟମ। ମହାତ୍ମା ଯେଉଁମାନେ ହୋଇଗଲେ, ସେମାନେ ଏଇ ବହିରଙ୍ଗା ପ୍ରକୃତିର ଅଧୀନରେ ନଥାନ୍ତି, ସେମାନେ ଅନ୍ତରଙ୍ଗ ଶକ୍ତି ବା ଏଇ ସଚ୍ଚିଦାନନ୍ଦ ଶକ୍ତି ଯେଉଁ ରହିଛି ଭଗବାନଙ୍କର, ଲାହାଦିନୀ ଶକ୍ତି, ଏଇ ଲାହାଦିନୀ ଶକ୍ତିରେ ସେମାନେ ଥାନ୍ତି। ତେଣୁ ଇଏ ହେଉଛି ରାଧାକୃଷ୍ଣ ପ୍ରଣୟ ବିକୃତି, ଲାହାଦିନୀ ଶକ୍ତିର ସ୍ମାତ୍। ଲାହାଦିନୀ ଶକ୍ତି ହେଉଛି ପ୍ରଣୟ ବିକୃତି। ପ୍ରଣୟ, ପ୍ରଣୟ କହିଲେ ପ୍ରେମର ଉର୍ଦ୍ଧ୍ୱରେ ଆହୁରି ରହିଛି ସ୍ନେହ, ମାନ, ପ୍ରଣୟ, ଇତ୍ୟାଦି ସବୁ ବିଭିନ୍ନ ସ୍ତର ରହିଛି କୃଷ୍ଣ ପ୍ରେମର ଉର୍ଦ୍ଧ୍ୱରେ, ଏସବୁ ସ୍ତର ରହିଛି। ତେଣୁ ରାଧା କୃଷ୍ଣଙ୍କର ଯେଉଁ ପ୍ରଣୟ ରହିଛି, ପ୍ରଣୟ ବିକୃତି, ଲାହାଦିନୀ ଶକ୍ତି, ପ୍ରଣୟ ଯେତେବେଳେ ଏକ ଥିଲେ ଭଗବାନ, ସେତେବେଳେ ଅଲଗା ନଥିଲେ, ଏ ଯେତେବେଳେ ବିକୃତି ହେଲା, ପ୍ରଣୟ ବିକୃତି ହେଲା, ସେତେବେଳେ ତାଙ୍କର ଲାହାଦିନୀ ଶକ୍ତି, ରାଧାଦେବୀ, ରାଧାରାଣୀ ସୃଷ୍ଟି ମାନେ କ'ଣ ଆପିୟ ହେଲେ ବା ପ୍ରକାଶ ହେଲେ, ରାଧାରାଣୀ, ରାଧାରାଣୀ ପ୍ରକାଶ ହେଲେ। ଲାହାଦିନୀ ଶକ୍ତି ହେଉଛି ଭଗବାନଙ୍କର ଲାହାଦିନୀ ଶକ୍ତି। ଏକାତ୍ମାନା ଭବି ଭୁବି ପୁରା ଦେହ ଭେଦଙ୍ଗତ ହେଉଥାଉ, ସେ ଏକ ଥିଲେ, ମିଶିକି ରହିଥିଲେ ରାଧା କୃଷ୍ଣ, ତ ଶକ୍ତି ଶକ୍ତିମାନ ଅବୟ ଭେଦ ନାହିଁ, ଅଭେଦ ଶକ୍ତି ଯେମିତି ସୂର୍ଯ୍ୟ, ସୂର୍ଯ୍ୟଙ୍କର ସୂର୍ଯ୍ୟ ରହିଛନ୍ତି, ସୂର୍ଯ୍ୟଙ୍କର କିରଣ, ଏ ଭେଦ ନାହିଁ। ଅଗ୍ନି, ଅଗ୍ନିର ତାପ ଏବଂ ଅଗ୍ନିର ଆଲୋକ, ଏଥିରେ ଭେଦ ନାହିଁ, ଏକ ଏକ ତତ୍ତ୍ୱ, କିନ୍ତୁ ତଥାପି ତାଙ୍କ ଭିତରେ ଭେଦ ରହିଛି। ସେହିଭଳି ଭାବରେ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯେଉଁ କି, ସେହିଭଳି ଭାବରେ ଭଗବାନଙ୍କର ଭଗବାନଙ୍କ ଶକ୍ତି ଭିତରେ କୌଣସି ତଫାତ୍ ନଥିଲେ ମଧ୍ୟ ଭେଦ ରହିଛି, ଶକ୍ତି ଶକ୍ତି ମତ। ତେଣୁ ଇଏ କ'ଣ କଲେ, ନିଜକୁ ପ୍ରକାଶ କଲେ, ସେ ଯେଉଁ ରାଧାରାଣୀ ପ୍ରକାଶିତ ହେଲେ, ତାଙ୍କର ବାମ ଅଙ୍ଗରୁ ପ୍ରକାଶ କଲେ, ସେଥିପାଇଁ ରାଧାରାଣୀ ତାଙ୍କର ବାମପଟେ ରହିଛନ୍ତି, ଭଗବାନଙ୍କ ବାମପଟେ ରାଧାରାଣୀ ରହିଛନ୍ତି। ଆମର ସେ ଗୀତଟି ଅଛି, ଜୟ ଜୟ ରାଧା କୃଷ୍ଣ ଯୁଗଲ ମିଳନ ଆରତି କରେ ସଖୀ ଗଣ, ଜୟ ଜୟ ରାଧା କୃଷ୍ଣ ଯୁଗଲ ମିଳନ ଆରତି କରେ ଲଳି ତାରି ସଖୀ ଗଣ, ମଦନ ମୋହନ ରୂପ ସୁନ୍ଦର। ଜୟ ଜୟ ରାଧା କୃଷ୍ଣ ଯୁଗଲ ମିଳନ ଆରତି କରେ ଲଳି ତାରି ସଖୀ ଗଣ, ମଦନ ମୋହନ ରୂପ ତ୍ରିଭଙ୍ଗ ସୁନ୍ଦର, ପୀତାମ୍ବର ଶିଖି ଛ चूड़ा मनोहर ललित माधव गे ऋषभनु कन्या सुनील वसन गौरी श्रुति गुणे धन्या ललित माधवकर बामरे रहिले ऋषभानु कन्या राधाराणी राधाराणी बाम शक्ति शक्ति सब बाम पट रे किद ते प्रभुपा बाणी थी सहीटा शक्ति कहले बाम पट रे शक्ति आम हूँ भगवान शक्ति आम से भाव में तेणु राधाराणी भगवान बाम पटे रुहती तेणु ये स्थान अनुसार आम जाना कहार कौ पोजिशन रही तेणु राधाराणी से बाम अनुसार प्रकटित होते तेनालीर चीज जगत आनंद चलती भौतिक जगत किसी कम ना कि भगवान से रही सब रोचर जीव मान प्रति चिंता पड़ू चिंता होमें उद्धार करगवान जो भी भाव आनंद लीला चली लीलार जीव मान को अंशग्रहण करवाई भगवान आसती विभिन्न समय आसती तेणु भगवान जो आसाप चिंता कले भौतिक जगत रही फिक्स टाइम रही समय जमी सूर्य सूर्य समय उदय समय हो गला उदय हे ठीक टाइम उदय हे से भाव में भगवान कृष्ण मत उदय हे ब्रह्मा गोटे दिन में थे से आसती ब्रह्मा गोटे दिन में चौदह जन मनु आसती से चौदह जन मनु भितर जो सप्तम मनु सप्तम प्रति मनुकर समय हूँ एकस्तरी दिव्य युग तेणु अठाईसतम द्वापर अंतिम भगवान कृष्ण आसती ये हूँ भगवान का आसवार समय तेणु भगवान जो समय आसगला आसवाप भौतिक जगत को आसवे से पचारे राधाराणी की मुझे तुम्हें जीव ना ना राधाराणी मुझे तुमको छाड़ रहीपर तेणु मुझे जीवि कि मोर गोटे मोर टे आवश्यकता रही कौन कौन ना तुम्हें मुझे जीवि भौतिक जगत में मु पाप मान को देखिपर ना चक्षुरे चक्षु आम को चक्षु भगवान देखते आम कौन देखुचे चक्षुरे अजामिल अजामिल के उन्नत स्थित कह कानकूप जे दुजा कश्चित अजामिल ये उन्नत स्थित कानकूप जार ब्राह्मण मान बहुत प्रसिद्ध ब्राह्मण से मैने कौन तरह गोटे कथा अच्छी जीत आइटम हम से चूली हम तर ये भाव निष्ठा ब्राह्मण मानक कन्याकुजा कनौजर कनौजर ब्राह्मण मान कि सी ये भाव चक्षुर अपव्यवहार हो गला गोटे समय देखिले गोटे ये भाव दृश्य देखिले गोटे शूद्र गोटे बेसा सहित संग कर देखिकी पतन हो गला तेनाली चक्षु आमको देखते बिलमंगल ठाकुर बिलमंगल ठाकुर भगवान के उन्नत भक्त किंतु ये चक्षु चक्षुरे जो रही बिलमंगल ठाकुर विषय वर्णना कर रचना कर कृष्ण कर्णामृत रचना कर बिलमंगल ठाकुर तेणु ये उन्नत भक्त किंतु विश्वासक्त थी चिंतामणि विश्वास प्रति आसक्ति थी तेणु गोटे थर तक पिता श्राद्ध दिवस जाद दिवस हो जाइए तेणु तक चिंतामणि विश्वास चिंता कर श्राद्ध से आसबेन बोलिक बहुत रात हो गला कबाट पबाट देख रहीगले घर भर शु पड़े किंतु ये एत विश्वासक्त श्राद्ध सरला वर्षा होषण वर्षा नदीटे रही नदी पार होगा नदी में बहुत जल रही जुआरिया नई बहुत जल रही डंगा फंगा ना कि पगल ये पगल हो जाती गोटे शबटे आसती भावली गोटे नौका बोली शब को धरी पार हो गले आर पट को जाए कबाट बाड़े सी कबाट पड़े सी शुणे रात होगा बहुत रात हो वर्षा होबाट से शुनि पारे रात शे सी तेणु कौन कले छात ऊपर देखे छात ऊपर भावले गोटे सीढ़ी भाया गोटे रही दौड़ी भाया रही सापटा साप को धरी पड़ेगले ऊपर को छात ଇଏ କରିକିରି କଣା କଣା କରିକିରି ତା ଭିତରେ ଘୋର କରିକି ଆ ଭିତରେ ପ୍ରବେଶ କଲେ ଛାତକୁ ଇଏ କରିକିରି ଏବଂ ସେ ସମୟରେ ଯେତେବେଳେ ଚିନ୍ତାମଣି ଦେଖିଲେ କରି ତୁମେ ଏ ଯେଉଁ ଶରୀର ପ୍ରତି ଏତେ ଆସକ୍ତି ରହିଛି ଏ କ'ଣ ମାଂସ ଚର୍ମର ଶରୀର ହାଡ଼ ମାଂସ ଚର୍ମର ସର୍ବ ଶରୀର ପ୍ରତି ଏତେ ଆସକ୍ତି ରହିଛି ଯଦି ଭଗବାନଙ୍କ ପ୍ରତି ସେତିକି ଆସକ୍ତି ଥାଆନ୍ତା ତୁମର କ'ଣ ନ ହୋଇଥାନ୍ତା ଏଠି ଶୁଣିଦେଲେ ଶୁଣିଦେଲେ ଯେତେବେଳେ ତାଙ୍କର ବୈରାଗ୍ୟ ଜାତ ହୋଇଗଲା ବୈରାଗ୍ୟ ଜାତ ହେଲା ଫେରି ଆସିଲେ ବାଟରେ ଆସୁଛନ୍ତି ଦେଖିଲେ ଗୋଟିଏ ସ୍ଥାନରେ ଗୋଟିଏ ନଦୀରେ ଗୋଟିଏ ସ୍ତ୍ରୀ ଲୋକ ସ୍ନାନ କରୁଛନ୍ତି ତାଙ୍କର ଯେଉଁ ସ୍ତ୍ରୀ ଆସକ୍ତି ରହିଛି ଦେଖିକିରି ତାଙ୍କ ପ୍ରତି ମନ ପୁଣି ଧାବମାନ ହେଲା ତାଙ୍କ ପଛ ପଛ ଧାଇଁଲେ ଧାଇଁଲା ପରେ ଯେତେବେଳେ ସେ ସ୍ତ୍ରୀ ଲୋକ ଜଣେ ଆସିକି ତାଙ୍କ ଘରକୁ ଆସିଲେ ଇଏ ଯେଉଁ ବୁଲମଙ୍ଗଳ ଠାକୁର ତାଙ୍କ ପଛ ପଛ ଯାଉଛନ୍ତି ସେ ସ୍ତ୍ରୀ ଲୋକ ଆସି ତାଙ୍କ ସ୍ୱାମୀଙ୍କୁ କହିଲେ ଏମିତି ସାଧୁ ମୋ ପଛ ପଛ ଆସୁଛନ୍ତି ନା ତାଙ୍କୁ କ'ଣ ଅଛି ତାଙ୍କ ମନସ୍କାମନା ପୂର୍ଣ୍ଣ କର ତାଙ୍କ ସ୍ୱାମୀ କହିଲେ ତେଣୁ ସେ ସ୍ତ୍ରୀ ଜଣଙ୍କ ସ୍ତ୍ରୀ ଲୋକ ଆସିଲେ ତାଙ୍କୁ ପଚାରିଲେ କ'ଣ ଚାହୁଁଛ ତୁମେ ନା ମୁଁ ଚାହୁଁଛି ତୁମର ଯେଉଁ ରହିଛି ଆଗକାଳରେ ସ୍ତ୍ରୀ ଲୋକମାନେ କଣ୍ଟା ଦେଉଥିଲେ ଆଗେ ଯାଇ ଦେଉଛନ୍ତି ନାହିଁ କି ଜାଣି ବେଣୀ ବାନ୍ଧିବା ପାଇଁ କଣ୍ଟା ଦେଉଥିଲେ କହିଲେ ସେଇ ଦୁଇଟା କଣ୍ଟା ମୋର ଦରକାର ଇଏ ଭାବିଲେ କ'ଣ ପାଦ ଭିତରେ କଣ୍ଟା ଫଣ୍ଟା ପଶି ଯାଇଛି କାଢ଼ିବା ପାଇଁ ମାଗୁଛନ୍ତି ତେଣୁ କଣ୍ଟା ଦୁଇଟି ଦେଇଦେଲେ ସେ କଣ୍ଟା ଦୁଇଟିରେ ନିଜର ଦୁଇଟି ଚକ୍ଷୁ ବିଦ୍ଧ କରିଦେଲେ ଅନ୍ଧ ହେଇଗଲେ ଏଭଳି ଦେଖନ୍ତୁ ଚକ୍ଷୁ ଭଗବାନ ଦେଇଛନ୍ତି ଭଗବାନଙ୍କର କେତେ ସୁନ୍ଦର ରୂପ ଏଇ ରୂପକୁ ଦେଖିବା ପାଇଁ କିନ୍ତୁ ଆମେ ଚକ୍ଷୁର ବ୍ୟବହାର କିଭଳି କରୁଛେ ତେଣୁ ଯାହା ହଉ ଏ ଯେଉଁ ରହିଛି ଚକ୍ଷୁରେ ଭଗବାନଙ୍କ ରୂପ ରହିଛି ମନୋହର ରୂପ ସେଇ ରୂପକୁ ଆମେ ଦେଖିବା ପାଇଁ ଭଗବାନ ଚକ୍ଷୁ ଦେଇଛନ୍ତି ଏସବୁ ଆମର ଇନ୍ଦ୍ରିୟମାନେ ଭଗବାନଙ୍କ ସେବାରେ ନିଯୁକ୍ତ ହେବା ପାଇଁ ଦିଆଯାଇଛି କିନ୍ତୁ ଆମେ ଏଠାରେ ଅପବ୍ୟବହାର କରୁଛେ ଅପବ୍ୟବହାର କରିବାରୁ ଆମେ ଭୌତିକ ଜଗତରେ ହିଁ କଷ୍ଟ ଭୋଗ କରୁଛେ ଯଦି ଇନ୍ଦ୍ରିୟମାନଙ୍କୁ ଯଦି ଆମେ ଠିକ୍ ଭାବରେ ବ୍ୟବହାର କରିବା ତାହେଲେ ଆମେ ସେ ଭଗବତ ଧାମକୁ ଚାଲିଯିବା ବହୁତ ସହଜରେ ଯାହା ବି ହଉ ତେଣୁ ଭଗବାନ ରାଧାରାଣୀ କହୁଛନ୍ତି ଏ ଯେଉଁ ପାପି ବ୍ୟକ୍ତିମାନଙ୍କୁ ଦେଖିବି ଯାଇକିରି ସେଠି ତେଣୁ ମୁଁ ପ୍ରଥମେ ଯେଉଁ ଦେଖିବି ଆପଣଙ୍କୁ ଦେଖିବି ତେଣୁ ଭଗବାନ କହିଲେ ଠିକ୍ ଅଛି ସେ ରାଜି ହେଲେ ତେଣୁ ରାଧାରାଣୀ ଆସିଲେ ଆଜିର ତିଥିରେ ଆସିଲେ ଆମେ ବର୍ଣ୍ଣ କଥା କହିବା ତାଙ୍କ କଥା ଏବେ କହିବା ନାହିଁ ଏତେ କଥା ଖାଲି ପ୍ରିଲିମିନାରି କହିଦେଲେ କଥା ଆରମ୍ଭରୁ ତେଣୁ ଇଏ ରାଧାରାଣୀ ଆଉ କୃଷ୍ଣ ଏକ ତତ୍ତ୍ୱ କିନ୍ତୁ ସେ ନିଜକୁ ଅଲଗା କରିଛନ୍ତି କ'ଣ ଦେହଭେଦ କରିଛନ୍ତି ଗତ ଅତୀତରେ କରିଥିଲେ କିନ୍ତୁ ଅତୀତରେ କରିକିରି ମଧ୍ୟ ସେ ରାଧାରାଣୀଙ୍କ ତତ୍ତ୍ୱକୁ ସେ ଜାଣିପାରିଲେ ନାହିଁ ଇଏ ହେଉଛି ଚୈତନ୍ୟ ମହାପ୍ରଭୁଙ୍କର ଯେଉଁ ରହିଛି ଆସିବାର ତିନୋଟି କାରଣ ରହିଛି ଏ ଆସିବାର ଦୁଇଟି କାରଣ ରହିଛି ଗୋଟେ ହେଉଛି ବହିରଙ୍ଗା କାରଣ ଆଉ ଗୋଟେ ହେଉଛି ଅନ୍ତରଙ୍ଗା କାରଣ ଏ ଅନ୍ତରଙ୍ଗା କାରଣ ମଧ୍ୟ ତିନୋଟି ରହିଛି ତା ଦେହରୁ ଇଏ ଗୋଟିଏ କାରଣ ରାଧାଙ୍କର ମହିମା କିଭଳି ଭାବରେ ସେ ଜାଣିପାରିଲେ ନାହିଁ ଭଗବାନ ଜାଣିପାରିଲେ ନାହିଁ ଶ୍ରୀ ରାଧାୟା ପ୍ରଣୟ ମହିମା କୀଦୃଶମ୍ବା ନୈବା ସ୍ୱାଦ୍ୟୋ ହେନାଦ୍ଭୁତ ମଧୁରିମା କୀଦୃଶମ୍ବା ମଧ୍ୟ ସୌଖ୍ୟଚାସଂ ମଦନୁଭବ କୀଦୃଶଂ ବ୍ୟତିଲୋଭା ତଦ୍ଭାବାଢ଼ ସମଜନୀ ସତିଗର୍ଭ ସିନ୍ଧୁ ହରିନ୍ଦୁ ତେଣୁ ମହାପ୍ରଭୁ ଆସିଲେ ମହାପ୍ରଭୁ ଆସିକରି ରାଧାଙ୍କର ତତ୍ତ୍ୱକୁ ପ୍ରକାଶ କରିଛନ୍ତି ଶ୍ରୀ ରାଧାଙ୍କର ପ୍ରଣୟ ମହିମା ଆମେ ଏଇ ଦୁଇଟି ତତ୍ତ୍ୱ ରହିଛି ଦୁଇଟି କଥା ରହିଛି ଗୋଟିଏ ହେଉଛି ରସର ବିଷୟ ଗୋଟେ ହେଉଛି ରସର ଆଶ୍ରୟ ଭଗବାନ ହେଉଛନ୍ତି ରସର ବିଷୟ ଭଗବାନ ଯେଉଁ ରସ ବୈ ସହ ସବୁ ରସର ସିଏ ହେଉଛନ୍ତି ଆଧାର କିନ୍ତୁ ସିଏ ହେଉଛନ୍ତି ବିଷୟ ରସର ବିଷୟ ସିଏ କିନ୍ତୁ ରାଧାରାଣୀ ହେଉଛନ୍ତି ରସର ଆଶ୍ରୟ ଏଇ ଦୁଇଟି ତତ୍ତ୍ୱ ଅଲଗା ଅଲଗା ତତ୍ତ୍ୱ ରହିଛି ତେଣୁ ଭଗବାନ ବିଷୟ ଜାତୀୟ ସୁଖ ଭଗବାନ ହେଉଛନ୍ତି ବିଷୟ ଜାତୀୟ ସେ ବିଷୟ ଜାତୀୟ ସୁଖକୁ ସେ ଜାଣନ୍ତି କିନ୍ତୁ ଆଶ୍ରୟ ଜାତୀୟ ସୁଖଟାକୁ ସେ ଜାଣିପାରନ୍ତି ନାହିଁ ବିଷୟ ଜାତୀୟ ସୁଖଠାରୁ କୋଟି ଗୁଣ ଅଧିକ ହେଉଛି ଆଶ୍ରୟ ଜାତୀୟ ସୁଖ ରାଧାରାଣୀଙ୍କର ଯେଉଁ ଶ୍ରୀରାଧା ପ୍ରଣୟ ମହିମା କୀର୍ତ୍ତିସମ୍ବା ନହିବା ଶ୍ରୀ ରାଧାଙ୍କର ଯେଉଁ ପ୍ରଣୟ ଯେଉଁ କୁହାଗଲା ନା ରାଧାକୃଷ୍ଣ ପ୍ରଣୟ ବିକୃତି ଏ ଯେଉଁ ରାଧାଙ୍କର ଯେଉଁ ପ୍ରେମ ବା ପ୍ରଣୟ ଏଇଟା କିଭଳି ଭାବରେ କୃଷ୍ଣ ମଧ୍ୟ ରାଧାଙ୍କୁ ପ୍ରେମ କରୁଛନ୍ତି ରାଧା ମଧ୍ୟ କୃଷ୍ଣଙ୍କୁ ପ୍ରେମ କରୁଛନ୍ତି କିନ୍ତୁ ରାଧାଙ୍କ ପ୍ରେମ କୃଷ୍ଣ ଜାଣିପାରୁନାହାନ୍ତି ଇଏ ହେଉଛି ଆଶ୍ରୟ ତତ୍ତ୍ୱ ରାଧାଙ୍କର ବିଷୟ ତତ୍ତ୍ୱ ଆଶ୍ରୟ ତତ୍ତ୍ୱ ଏ ଦୁଇଟି ଅଲଗା ଅଲଗା କଥା ରହିଛି ତେଣୁ ରାଧାରାଣୀଙ୍କର ଯେଉଁ ରହିଛି ଆଶ୍ରୟ ତତ୍ତ୍ୱ, ଏ ଆଶ୍ରୟ ତତ୍ତ୍ୱକୁ ଆମେ ଯଦି ସ୍ମରଣ ଯିବା ତାହେଲେ ଭଗବାନଙ୍କ ତତ୍ତ୍ୱକୁ, ଆମେ ତ ଆଶ୍ରୟ ତତ୍ତ୍ୱ ରହିଛେ କିନ୍ତୁ ଭଗବାନ ବିଷୟ ତତ୍ତ୍ୱ ସେ ଜାଣିପାରୁନାହାନ୍ତି ଯେ ଆଶ୍ରୟ ତତ୍ତ୍ୱର କିଭଳି ଭାବରେ ମହିମା। ତେଣୁ ସେ ରାଧାରାଣୀଙ୍କର ଭାବକୁ ଅଙ୍ଗୀକାର କରିକିରି ବା ଚୋରେଇକିରି ଆଣିକି ଆସିଲେ, ବା ପ୍ରସିଦ୍ଧ ଚୋର ସେ ଚୋରେଇକି ଆଣିଲେ ରାଧାରାଣୀଙ୍କ ଭାବକୁ। ଶ୍ରୀ ରାଧା ପ୍ରଣୟ ମହିମା କୁଦ୍ଧ ସମ୍ବାୟ ନାଇବ ସ୍ୱାଦନା ଅଦ୍ଭୁତ ମଧୁରିମା, ଭଗବାନ ଯେଉଁ ମାଧୁର୍ଯ୍ୟ ରହିଛି, ଯେଉଁ ମଧୁର ମାଧୁରୀ ରହିଛି, ତା'ର ଯେଉଁ ସ୍ୱାଦ ରହିଛି ଟେଷ୍ଟଟା କିଭଳି ଭାବରେ ସେ ଜାଣିପାରୁନାହାନ୍ତି, କାରଣ ସେ ହେଉଛନ୍ତି ବିଷୟ ଆଶ୍ରୟ, ଯେ ଜାଣିପାରିବ ନାହିଁ ଭଗବାନ ଯେ କେତେ ଆନନ୍ଦ ଦାମ ଆନନ୍ଦ ପ୍ରଦାନ କରନ୍ତି ଭଗବାନ ନିଜେ ଜାଣିପାରନ୍ତି ନାହିଁ, କାରଣ ସେ ହେଉଛନ୍ତି ବିଷୟ ଆନନ୍ଦର ବିଷୟ। ସେ ରାଧାରାଣୀ ସେଇଟାକୁ ଅନୁଭବ କରନ୍ତି, ରାଧାରାଣୀ ତାଙ୍କୁ ଭଗବାନଙ୍କୁ ପୂଜା କରିକିରି ଭଗବାନଙ୍କୁ ସେବା କରିକି ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି ସେ ଆନନ୍ଦକୁ ଭଗବାନ ଜାଣିପାରନ୍ତି ନାହିଁ। ତେଣୁ ତାଙ୍କର ଲୋଭ ହେଲା କ'ଣ ସେ ଆନନ୍ଦ କିଭଳି ବସ୍ତୁ ସେ ଶ୍ରୀ ରାଧା ପ୍ରଣୟ ମହିମା କୁଦ୍ଧ ସମ୍ବା ନୈବା ସ୍ୱାଦ ଅଦ୍ଭୁତ ମଧୁରିମା କୁଦ୍ଧ ସମ୍ବା ମଧ୍ୟ ସୌଖ୍ୟ ଚା ସମ୍ବୋଧନ ଭାବ। ସେ ଯେଉଁ ସୁଖ ରହିଛି ସେ ଯେଉଁ ମଧୁରିମା ସେ ଯେଉଁ ସୁଖ ଯେଉଁ ଆନନ୍ଦ ରହିଛି ସେ ଆନନ୍ଦଟା କିଭଳି ଭାବରେ ସ୍ୱାଦ ଏବଂ ଆନନ୍ଦ ସ୍ୱାଦ ପ୍ରାପ୍ତରେ ସ୍ୱାଦର ଯେଉଁ ଆନନ୍ଦ ରହିଛି ସେଇଟା କିଭଳି ଭାବରେ ରସଗୋଲା ଯେଉଁ ସ୍ୱାଦ ରହିଛି ସେଇଟା କିଭଳି ଭାବରେ ଆନନ୍ଦ ସେଇଟା ମଧ୍ୟ ଭଗବାନ ଜାଣିନାହାନ୍ତି। ତିନୋଟି ଜିନିଷ ଭଗବାନ ରହିଗଲା, ଲୋଭ ରହିଗଲା, ସାହାଯ୍ୟ ହେଲା ଅଦ୍ଭୁତ ମଧ୍ୟ ମଧ୍ୟ ସୌଖ୍ୟ ଚାଷ ମଧ୍ୟ ଭଗ ବେଦି ଲୋଭା ଯେ ଭଗବାନଙ୍କ ଲୋଭ। ଆମର ସବୁ ଆମ ସୁଷମା ଗୌରବଙ୍କୁ ସେ ମହାରାଜ କହନ୍ତି ଏ ଭଗବାନଙ୍କ ଲୋଭ କ'ଣ, ଯେତେବେଳେ ଭଗବାନ ଆସିଲେ ସତ୍ୟଯୁଗରେ ଆସିଲେ ଭଗବାନ ଆସିଲେ ନୃସିଂହଦେବ ରୂପରେ ଆସିଲେ ଭଗବାନ ନୃସିଂହଦେବ ରୂପରେ ଆସିଲେ ଖମ୍ବରୁ ପ୍ରକାଶିତ ହେଲେ, ଖମ୍ବରୁ ପ୍ରକାଶିତ ହେଇକି ହିରଣ୍ୟକଶିପୁଙ୍କୁ ବଧ କଲେ ଉଦ୍ଧାର କଲେ ଏବଂ ପ୍ରହ୍ଲାଦଙ୍କୁ କୋଳରେ ବସେଇକିରି ବହୁତ ଆନନ୍ଦ ପ୍ରାପ୍ତ ହେଲେ ସେଇଠୁ ତାଙ୍କ ଲୋଭ ଆରମ୍ଭ ହେଲା। ଭଗବାନଙ୍କ ମଧ୍ୟ ଲୋଭ ରହିଛି, ଆମେ ମଧ୍ୟ ଆମେ ଯେଉଁ ଲୋଭ ରହିଛି ସେ ଲୋଭଟାକୁ ମଧ୍ୟ ଆମେ ଠିକ୍ ଭାବରେ ବ୍ୟବହାର କରିପାରିବା। ଏ ଯଦିଓ ଶତ୍ରୁ ଲୋଭଟା ଆମର ଶତ୍ରୁ, କାମ କ୍ରୋଧ ଲୋଭ ଭଗବତ ଗୀତାରେ ଭଗବାନ କହିଲେ ତ୍ରିବିଧା କ'ଣ ନରକ ଛେଦଂ ଦ୍ୱାର ନାଶନ ମହାତ୍ମନ କାମ କ୍ରୋଧ ସତା ଲୋଭ ତସ୍ମାଦ ତେଜେ। ତିନୋଟି ହେଉଛି ଆମର ନରକକୁ ଯିବାର ରାସ୍ତା, ସେ ହେଉଛି କାମ କ୍ରୋଧ ଏବଂ ଲୋଭ, ତ୍ରିବିଧଂ ନରକ ଛେଦଂ ଏ ତିନୋଟି ହେଉଛି ନରକର ରାସ୍ତା, କାମ କ୍ରୋଧ ଏବଂ ଲୋଭ। କିନ୍ତୁ ଏ ତିନୋଟି ନରକର ରାସ୍ତା ଯେଉଁ ରହିଛି ଇଏ ମଧ୍ୟ ଆମର ଭଗବତ ଧାମକୁ ଯିବାର ରାସ୍ତା ହୋଇଯିବ। ଆମେ ଯଦି ସେହିଭଳି ଭାବେ ବ୍ୟବହାର କରିବା, କାମ କୃଷ୍ଣ କର୍ମାର୍ପଣେ କ୍ରୋଧ ଭକ୍ତ ଭଗବତ ବିଦ୍ୱେଷୀ ବା ଭକ୍ତ ବିଦ୍ୱେଷୀ ଜାଣେ ଏବଂ ଲୋଭେ ଲୋଭ ହେଉଛି ସାଧୁ ସଙ୍ଗେ ହରି କଥା, ଏଇଟା ଲୋଭଟାକୁ ଯଦି ଏଇଥିରେ ଲଗେଇ ଦେବା ତାହେଲେ ଭଗବତ ଧାମକୁ ଚାଲିଯିବା। ଭଗବାନଙ୍କ ମଧ୍ୟ ଲୋଭ ହେଲା, ଭଗବାନ ଲୋଭ ହେଲା କ'ଣ ନା ମୁଁ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛି ପ୍ରହ୍ଲାଦ କୋଳରେ ବସେଇକିରି, ପ୍ରହ୍ଲାଦ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେ ଆନନ୍ଦଟା କିଭଳି, ସେ ହେଉଛି ଆଶ୍ରୟ ଜାତୀୟ ଆନନ୍ଦ। ଭଗବାନ ପୁଅକୁ ପାଖରେ ବସେଇକି ପୁଅ ଭଳି ପ୍ରହ୍ଲାଦକୁ ପୁଅ ଭଳି ଦେଖିକିରି ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେଇଟା ବିଷୟର ଆନନ୍ଦ, ପିତାର ଆନନ୍ଦ ସେଇଟା, କିନ୍ତୁ ପୁତ୍ରର ଆନନ୍ଦ କ'ଣ, ସେ ହେଉଛି ଆଶ୍ରୟର ଆନନ୍ଦ। ତେଣୁ ସେ ଜାଣିପାରିଲେ ନାହିଁ, ସେଥିପାଇଁ ସେ ନେକ୍ସଟ ପୁଣି ଆସିଲେ ତ୍ରେତାଯୁଗରେ ଭଗବାନ ରାମଚନ୍ଦ୍ର ଆସିଲେ, ଭଗବାନ ରାମଚନ୍ଦ୍ର ରୂପରେ ଆସିକରି ଖମ୍ବରେ ପ୍ରକାଶ ହେଲେ ନାହିଁ, ପିତାମାତାଙ୍କୁ ଆଶ୍ରୟ କରିକି ଆସିଲେ, ପିତାମାତାଙ୍କୁ ଆଶ୍ରୟ କରିକି ଯଶୋଦା କୌଶଲ୍ୟା ମାଆଙ୍କୁ ଆଶ୍ରୟ କରିକିରି ପିତା ଦଶରଥଙ୍କର ଆଶ୍ରୟରେ ଭଗବାନ ରାମଚନ୍ଦ୍ର ଆସିଲେ ଏବଂ ଭରତ ଲକ୍ଷ୍ମଣ ଶତ୍ରୁଘ୍ନ ସେମାନଙ୍କ ସହିତ ମିଶି ମଧ୍ୟ ଆସିଲେ, ସେଇଟା ଅଲଗା କଥା। କିନ୍ତୁ ପୁତ୍ରର ଯେଉଁ ଆନନ୍ଦ ସେ ଆନନ୍ଦଟା ସେ ପ୍ରାପ୍ତ ହେଲେ, ପିତା ପୁତ୍ରକୁ ପାଇକି ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି, ପୁତ୍ର ପିତାଙ୍କୁ ପାଇକି ଆନନ୍ଦ ପ୍ରାପ୍ତ ହୁଏ ସେଇଟା ସେ ଜାଣିନଥିଲେ ଭଗବାନ, କାରଣ ସେ ଭଗବାନ ସବୁ ସମସ୍ତ ପିତା, ସେ କାହାର ପୁତ୍ର ନୁହନ୍ତି। ତେଣୁ ସେ ପୁତ୍ର ରୂପରେ ଆସିଲେ, ଭଗବାନ ଦଶରଥ ମହାରାଜଙ୍କ ପୁତ୍ର ରୂପରେ ଆସିଲେ, ସୂର୍ଯ୍ୟବଂଶରେ ଆସିଲେ, ତ୍ରେତାଯୁଗର ଅନ୍ତିମରେ ଆସିଲେ, ଏ ପୁତ୍ରର ଆନନ୍ଦଟାକୁ ସେ ପ୍ରାପ୍ତ ହେଲେ, କିନ୍ତୁ ତାଙ୍କର ଲୋଭ ଶେଷ ହେଲାନି, ବଢ଼ିଗଲା ଲୋଭ ହେଉଛି ଏଇଭଳି ଭାବରେ ଲୋଭଟା ପୂରଣ ହେଲେ ସେ ବଢ଼େ, ସେ ହୁଏ ନାହିଁ, ସେ ବଢ଼ି ବଢ଼ିକା ଯାଏ। ହଁ, ଆହୁରି ବଢ଼ିଲା। କ'ଣ ବଢ଼ିଲା ନା, ଭଗବାନ ରାମଚନ୍ଦ୍ରଙ୍କର ଏକ ପତ୍ନୀ ବ୍ରତ, ମର୍ଯ୍ୟାଦା ପୁରୁଷୋତ୍ତମ, ସିଏ ଲୀଳା ପୁରୁଷୋତ୍ତମ ନୁହଁ, ମର୍ଯ୍ୟାଦା ପୁରୁଷୋତ୍ତମ। ତେଣୁ ସିଏ ଏକ ପତ୍ନୀ ବ୍ରତ ଧାରଣ କରିଥିଲେ, ତେଣୁ ତାଙ୍କର ତାଙ୍କର ସମସ୍ତେ ଚାହିଁଲେ ତାଙ୍କ ସଙ୍ଗ କରିବା ପାଇଁ। ଯେତେବେଳେ 14 ବର୍ଷ ବନବାସ କରିଥିଲେ, ଦଣ୍ଡକାରଣ୍ୟର ଋଷିମାନେ ଚାହୁଁଥିଲେ ଭଗବାନଙ୍କୁ ସଙ୍ଗ କରିବା ପାଇଁ, କିନ୍ତୁ ଭଗବାନ ଏକ ପତ୍ନୀ ବ୍ରତ, ତେଣୁ ସେ ନୀରବ ରହିଥିଲେ। ନୀରବ କହିଲେ ମୌନ ସମ୍ମତି ଲକ୍ଷଣ। ପରଜନ୍ମରେ ପର ଇଏରେ ଯେଉଁ ଆସିଲେ ଅବତାରରେ, ଭଗବାନ କୃଷ୍ଣ ରୂପରେ ଆସିକରି ବହୁ ପତ୍ନୀ ଗ୍ରହଣ କଲେ। ଏକ ପତ୍ନୀ ଗ୍ରହଣ କରିଥିଲେ, ବହୁ ପତ୍ନୀ ଗ୍ରହଣ କରି ଲୋଭ ହେଲା ବହୁ ପତ୍ନୀ ଗ୍ରହଣ କରିବା ପାଇଁ ଭଗବାନଙ୍କର, ତେଣୁ ବହୁ ପତ୍ନୀ ଗ୍ରହଣ କଲେ। ଏବଂ ଅବିବାହିତା ଯୁବତୀମାନଙ୍କ ସହିତ ମଧ୍ୟ ସବୁ ରାସଲୀଳା କଲେ। ସେ ବହୁତ ବଡ଼ କଥା, ଆହୁରି ଗଭୀର ତତ୍ତ୍ୱ, ସେଇଟାକୁ ଆମେ ବୁଝିପାରିବା ନାହିଁ। ତେଣୁ ଇଏ ହେଉଛି ବହୁତ ଗଭୀର ତତ୍ତ୍ୱ। ଯାହା ବି ହେଉ, ଆମେ ଆଜିର ତତ୍ତ୍ୱରେ ଆଜିର ତିଥିରେ ଆମେ ସେଇଟା ବୁଝିବା। ସୁଖଦେବ ଗୋସ୍ୱାମୀ ସେଇଥିପାଇଁ କହୁନଥିଲେ, ସୁଖଦେବ ଗୋସ୍ୱାମୀ ଯେତେବେଳେ ଭାଗବତ କହୁଥିଲେ ସେତେବେଳେ ଗୋପୀମାନେ ତାଙ୍କ ହୃଦୟରେ ଆବିର୍ଭାବ ହେଲେ। ସୁଖଦେବ ଗୋସ୍ୱାମୀ ପ୍ରଥମେ ଭଗବାନ କଥା, ଏ ରାଧାରାଣୀ ବା ଗୋପୀମାନଙ୍କ କଥା କହିନଥିଲେ। ସ୍ୱର୍ଗ ବିସର୍ଗ ସ୍ଥାନ ପୋଷଣ ମୁତୟ ମନୋତର ଈଶାନ କଥା ନିରୋଧ ମୁକ୍ତିର ଆଶ୍ରୟ, 10ଟି ବିଷୟ ରହିଛି। ପ୍ରଥମ ସ୍କନ୍ଧ, ଦ୍ୱିତୀୟ ସ୍କନ୍ଧ, ତୃତୀୟ ସ୍କନ୍ଧ, ଚତୁର୍ଥ ସ୍କନ୍ଧ, ପଞ୍ଚମ ସ୍କନ୍ଧ, ଷଷ୍ଠ ସ୍କନ୍ଧ, ସପ୍ତମ ସ୍କନ୍ଧ, ଅଷ୍ଟମ ସ୍କନ୍ଧ, ନବମ ସ୍କନ୍ଧ ଭିତରେ ଯେଉଁ ତତ୍ତ୍ୱ କହିସାରିଲା ପରେ ଦଶମ ସ୍କନ୍ଧରେ ଆଶ୍ରୟ ତତ୍ତ୍ୱ କୁହାଗଲା, ଭଗବାନଙ୍କ ବିଷୟରେ କୁହାଗଲା। ତେଣୁ ଭଗବାନଙ୍କର ଯେଉଁ ବୃନ୍ଦାବନ ଲୀଳା ଅଛି, ବୃନ୍ଦାବନ ଲୀଳାରେ ଯେତେବେଳେ ବାଲ୍ୟଲୀଳା ସରିଲା, ବୌଗଣ୍ଡ ଲୀଳା ସରିଲା, କୈଶୋର ଲୀଳା ଯେତେବେଳେ ଆରମ୍ଭ ହେବ, ସେତେବେଳେ ଗୋପୀମାନେ ଆସି ପହଞ୍ଚିଗଲେ। ସୁଖଦେବ ଗୋସ୍ୱାମୀ ହୃଦୟରେ କହିଲେ ଆମ କଥା କହିବ ନାହିଁ, ପ୍ରକାଶ କରିବ ନାହିଁ। କିନ୍ତୁ ସୁଖଦେବ ଗୋସ୍ୱାମୀ କହିଲେ ଆମେ କେମିତି ପ୍ରକାଶ ନ କରି କେମିତି ରହିବା, ଏଇଟା ହେଉଛି ସବୁଠାରୁ ଶ୍ରେଷ୍ଠ ତତ୍ତ୍ୱ। ଜୟ ଜୟ ଜ୍ୱଳ ରସ ସର୍ବରସ ସାର ପରକିୟା ଭାବେ ଯାହା ବ୍ରଜେତେ ପ୍ରଚାର, ଏଇଟା ହେଉଛି ଶ୍ରେଷ୍ଠ ରସ। ଭଗବାନ ହେଉଛନ୍ତି ସମସ୍ତ ରସର ଆଧାର, ରସ ବୈଶ ସବୁ ରସର ଆଧାର, ଏବଂ ଶ୍ରେଷ୍ଠ ରସ ହେଉଛି ପରକିୟା ରସ। ଏ ରସ ବହୁତ ଚିର ଜଗତରେ ନାହିଁ, ସେଥିପାଇଁ ଭଗବାନ ବହୁତ ଜଗତରେ ଆସିକି ସେ ରସଟିକୁ ଆସ୍ୱାଦନ କରନ୍ତି। ଚିର ଜଗତରେ ଏ ରସ ନାହିଁ, ପରକିୟା ରସ। ସମସ୍ତେ ତ ଭଗବାନଙ୍କ ପତ୍ନୀ ଆଉ କିଏ ପରକିୟା କି। ଲକ୍ଷ୍ମୀ ସହସ୍ର ସଦସମ ଭ୍ରମସ୍ୟମାନ ଗୋବିନ୍ଦ ମାଧି ପୁରୁଷଂ ତମଂ ଭଜାମି, ସମସ୍ତେ ଭଗବାନ ପତ୍ନୀ ଲକ୍ଷ୍ମୀ। ହଁ, ପରକିୟା ରସ ସେଠି ନାହିଁ, ତେଣୁ ଭଗବାନ ଏଇଠି ଆସିକି ନିଅନ୍ତି, ସେଠି ଆସ୍ୱାଦନ କରନ୍ତି। ତେଣୁ ଯାହା ହେଉ, ତେଣୁ ଭଗବାନ ଯେଉଁ ଆସିଲେ କୃଷ୍ଣ ରୂପରେ ଆସିଲେ, ବହୁତ ପତ୍ନୀ ଗ୍ରହଣ କଲେ ଏବଂ 100 କୋଟି ଗୋପୀଙ୍କ ସହିତ ଲୀଳା କଲେ, ରାସ ଲୀଳା କଲେ। ତେଣୁ ସେ କହିଲେ ନା, ଆମେ ମୁଁ ନ କହିକି ରହିପାରିବି ନାହିଁ। ସୁଖଦେବ ଗୋସ୍ୱାମୀ କହିଲେ ଲୀଳାଟା ହେଉଛି ସବୁଠାରୁ ଗଭୀର ତତ୍ତ୍ୱ, ଏଇଟା ମୁଁ ପ୍ରକାଶ କରିବାକୁ ପଡ଼ିବ। ତେଣୁ ସେ କହିଲେ ଆମର ନାମ ନେବ ନାହିଁ, ଆମର ନାମ ନେବ ନାହିଁ। ତେଣୁ ଭାଗବତମରେ ଖାଲି କାଶ୍ଚିତ୍ ଗୋପୀ, କାଶ୍ଚିତ୍ ଗୋପୀ, କାଶ୍ଚିତ୍ ଗୋପୀ କଥା ସବୁ କୁହାଯାଇଛି। କିଏ କିଏ ଗୋପୀ ସେଟା ଆଚାର୍ଯ୍ୟମାନେ ସେଇଟା ଟୀକାରେ କହିଛନ୍ତି, କିନ୍ତୁ ସୁଖଦେବ ଗୋସ୍ୱାମୀ ନାମ ନେଇନାହାନ୍ତି। କିନ୍ତୁ ନାମ ନ ନେଇଥିଲେ ମଧ୍ୟ 10ସ୍କନ୍ଧ 30 ଅଧ୍ୟାୟରେ ଯେତେବେଳେ ରାସଲୀଳାର କଥା ଆସୁଥିଲା, ସେହି ସମୟରେ ଭଗବାନ ଯେତେବେଳେ ଅନ୍ତର୍ଧ୍ୟାନ ହୋଇଯାଇଥିଲେ, ସେହି ସମୟରେ ଗୋପୀମାନେ ଭଗବାନଙ୍କୁ ଅନ୍ୱେଷଣ କରୁଥିଲେ। ଅନ୍ୱେଷଣ କରୁଥିଲା ବେଳେ ଦେଖିଲେ, ଗୋଟିଏ ଗୋପୀକୁ ଦେଖିଲେ, ଅନୟାରାଧିତ ନୂନଂ ଭଗବାନ ହରିଶ୍ୱର ଜହ୍ନ ବିହାୟ ଗୋବିନ୍ଦ ପ୍ରୀତ ଜାମ ନୟଦ୍ରହ, ଏଇଟାକୁ ଯେତେ ଚାହିଁଲେ ଗୋପନ କରିବା ପାଇଁ ମଧ୍ୟ ତାଙ୍କର ତାଙ୍କର ତତ୍ତ୍ୱଟା ପ୍ରକାଶ ପାଇଗଲା। ଏଇଟା ପରୋକ୍ଷ ଭାବରେ ପ୍ରକାଶ ପାଇଲା, ରାଧାଙ୍କ ତତ୍ତ୍ୱ ପରୋକ୍ଷ ଭାବରେ ପ୍ରକାଶ ପାଇଲା, ପ୍ରତ୍ୟକ୍ଷ ଭାବରେ ପ୍ରକାଶ ପାଇନାହିଁ। ଯେଉଁମାନେ ଭକ୍ତ ସେମାନେ ଜାଣନ୍ତି ଏଇଟା, ନହେଲେ ଅନ୍ୟମାନେ ବୁଝିପାରିବେ ନାହିଁ। ସେମାନେ କହିବେ ଭାଗବତ ରାଧାଙ୍କ ତତ୍ତ୍ୱ ନା, ରାଧା ନାହିଁ, ରାଧା ନାମ ନାହିଁ, ରାଧା ନାମ ଏଇଠି ଅଛି 10ସ୍କନ୍ଧ 30 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି। ଯେତେବେଳେ ଖୋଜୁଥିଲେ ଗୋପୀମାନେ, ସେହି ସମୟରେ ଦେଖିଲେ କୃଷ୍ଣଙ୍କର ପାଦ ସହିତ ଆଉ ଜଣଙ୍କର ପାଦ ସେଠି ରହିଛି, ତେଣୁ ସେଇଟା ଜାଣିଲେ। ଇଏ ଜାଣିଲେ ସେମାନେ ଏ କହିଥା, ଅନିହାର ଆଦିତ ନୁନାନ୍, ଇଏ ହେଉଛନ୍ତି ରାଧା, ଅନିହାର ଆଦିତ, ଅନନ୍ୟ ଭାବରେ ଯିଏ ଆରାଧନା କରନ୍ତି ସେ ହେଉଛି ରାଧା। ରାଧା ଅର୍ଥ ହେଉଛି ସେଇଟା ଆରାଧନା, ଆରାଧନାରୁ ରାଧା ଶବ୍ଦ ଆସିଲା। अनुयाराधितो अनन्य भाव रे अनन्यश्चिंत तो मान भगवती तर भगवान कहले अनन्यश्चिंत तो मान वेदना प्रतिपासते तेसांग नित्या विजुक्तान जोगक्षेम भाम्यम बहुत स्वामी बहुत बहुत स्थान कथा कह भगवत गीता अन्य भक्ति विषय कहुची तेणु राधाराणी से भाव अन्य भाव भगवान आराधना करुले अन्य अनुयाराधित नून निश्चिंत भाव भगवान हरि ईश्वर से भगवान से हरि से ईश्वर तर से अन्य भाव आराधना कर पाखे से रही छाड़ी जन्म विहाय आम मान को त्याग करके रासलीला शहे कोटी गोपी गोपी मान त्याग करके सी आस राधारणी को आँ एक स्थान को आोप स्थान गोपनीय स्थान को आभर ईर्षा होता एक कथा सका शुणुले वक्र स्वाम सुंदर वर्णना करेणु ये राधाराणी तत्व प्रकाश करने को न चाहिए प्रकाशित हो गले राधा तत्व आउ परोक्ष भाव राधा तत्व नहीं करते आनंद सीधा सड़क भाव में राधा तत्व कही था कौन होता समाधिग्रस्त हो जाते से कथा कही पार ना बहुत समय से समाधिग्रस्त हो जाते भागवत वर्णना करेणु यू भगवान जो आसले ये जो राधाराणी सहित गोपी महान सहित जो 16,108 राणी थे सब से गोपी राधा बोली कहते रात शोला बेले 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 कहते ये बहुत गभर तत्व राधा तत्व तेणु ये सब कथा रही आम एत जावा तो विस्तार करवा किंतु भगवान ये तीनो तत्व रही जापारे ना ये लोभ आसीगला पुणी भगवान कृष्ण तीनो लोभ आसीगला लोभ हो कौन ना यहाँ कौन से तत्व तेणु से सची गर्भ सिंधु हरिंदु सची गर्भरे सची गर्भ रूपक सिंधु रे सागर रे हिंदू हरि चंद्र भड़ी उदय होते कौन घोरचंद्र घोरचंद्र उदय हेले तेनालीर तीन बांछा अभिलाषी सची गर्भ परकाशी रही वर्णना करे प्रेमानंद एम गौरांग हृदय धरिया बल तीन बांछा अभिलाषी सची गर्भ प्रकाश देले सची गर्भ प्रकाश होकर से तीन बांछा भी पूर्ण है राधा तत्व खाली निजे आनंद आस्वादन कले नुह से समस्त प्रदान कले कौन बात विचार रखिले ना ये हूँ महाप्रभु महावदान्य अवतार नमो महावदान्याय कृष्ण प्रेम प्रदायते कृष्णाय कृष्ण चैतन्य नामने गौर से नम रूप गोस्वामी महाप्रभु को यही भाव में जो आल्लाहाबाद वेणु महादेव पाखे प्रणाम करता बेले श्लोकटी महावदान्याय भगवान बदान्य जदिव भगवान बदान्य किंतु महावदान्य होती चैतन्य महाप्रभु तेणु से राधा तत्व को प्रकाश कर समस्त को आम कहे जदि घोर ना हो तो कौन होता है राधा महिमा को किए जन था राधा महिमा बहुत तत्व रही राधा तत्व तेणु भगवान निजे यही भाव एक निजू भाव दुई भाव प्रकाश कले राधाराणी तत्व कृष्ण जो भाव जिते सब अवतार अच्छा सकला पुंस कृष्ण स्तु भगवान स्वयं जिते सब अंश भगवान प्रथम विस्तार बलराम बलराम आसे चतुर्भ्यूह वासुदेव संकर्षण प्रद्युम्न अनिरुद्ध ठार विभिन्न प्रकार अवतार सब आसणदेव साई विष्णु गर्भदेव साई विष्णु क्षीरदेव साई विष्णु यही भाव में अनेक राम आदि मूर्ति शुकड़ा नियमेन तिष्ठन यही भाव में अनेक अवतार आसर मूल हूँ कृष्ण से ही भाव में लक्ष्मी देवी सब जिते अच्छा मूल हूँ राधाराणी राधाराणी के महिमा बहुत रही कथा रही तेणु चैतन्याक्षम महाप्रभु चैतन्य रूप से प्रकट मधुना पांच के 34 वर्ष पूर्व आस 1486 मसीह महाप्रभु आसिले गौर पूर्णमी तिथि आसिले तद्वयं चैक्यमाप्तम जो दुईटी तत्व थिले राधा तत्व कृष्ण तत्व पुणी एक ही गले राधाकर तत्व राधाकर कौन मनोभाव को लेकिन चोरी करके आसा आस्वादन कर राधा जो आनंद प्राप्त होते महाप्रभु से आनंद प्राप्त होती तेणु ଆମର ହେଉଛି କୋଡ଼ିଏ ଧାରାରେ ଆମେ ହେଉଛି ହାଇଏଷ୍ଟ ରସ, ଶ୍ରେଷ୍ଠ ରସ ଆମେ ପ୍ରାପ୍ତ ହେଉଛେ। ଅନ୍ୟ ଯେଉଁ ତିନୋଟି ବୈଷ୍ଣବ ଧାରା ଅଛି ସେମାନେ ଏ ରସକୁ ପ୍ରାପ୍ତ ହୋଇପାରୁନାହାନ୍ତି, ତାଙ୍କର ଅଲଗା ଅଲଗା ସବୁ ତତ୍ତ୍ୱ ରହିଛି। ମହାପ୍ରଭୁ ଆସିକରି ଚାରି ଯେଉଁ ଧାରା ରହିଛି ତାକୁ ସମନ୍ୱୟ କରିଛନ୍ତି, ଶ୍ରେଷ୍ଠ ରସକୁ ପ୍ରଦାନ କରିଛନ୍ତି ମହାପ୍ରଭୁଙ୍କ ଧାରାରେ। ଏ ମହାପ୍ରଭୁ ସେଥିପାଇଁ କହିବେ, ଯାଅ ଭାଗବତ ପଢ଼ ବୈଷ୍ଣବେର ସ୍ଥାନେ ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣୀ। ଚୈତନ୍ୟ ମହାପ୍ରଭୁଙ୍କର ଆଶ୍ରୟ ନ ନେଲେ ଆମେ ବୁଝିପାରିବା ନାହିଁ। ଚୈତନ୍ୟ ମହାପ୍ରଭୁ ହାଇଏଷ୍ଟ ରସ ପ୍ରଦାନ କରିଛନ୍ତି, ସେ ନିଜେ ଆସ୍ୱାଦନ କରିକି ସମସ୍ତେ ପ୍ରଦାନ କରିଛନ୍ତି, କାହାକୁ ବାଛ ବିଚାର କରିନାହାନ୍ତି। ଏଇଟା ମୂର୍ଖଟା, ଏଇଟା ଆମ ଗୋଟେ ପାପିଟା, ଏଇଟା ଆମ ଗୋଟା, ସେଇଟା ସବୁ ଗୋଟା ବାଦ ଦେଇନାହାନ୍ତି, ଭଗବାନ ବାଦ ଦେଇଦେଇଛନ୍ତି, କିନ୍ତୁ ମହାପ୍ରଭୁ ଦେଲେ ନା। ଯାହାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଆମର ଆଜ୍ଞା ଗୁରୁ ହୟା ତାର ଏଇ ଦେଶ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଚୈତନ୍ୟାଖ୍ୟ ଚୈତନ୍ୟ ସେ ପ୍ରକଟ ମଧୁନା ତ୍ୱୟଂ ଚୈତ୍ୟମାପ୍ତମ୍, ଦୁଇକୁ ଏକ କଲେ, ଦ୍ୱୈକ ଏକ କଲେ, ତେଣୁ ରାଧା ଭାବ ଦୂତି ସୁବଳିତମ୍। ତେଣୁ ଯଦିଓ ସେ ଭିତରେ ରହୁଛନ୍ତି କୃଷ୍ଣ, ବାହାରେ ସେ ରାଧା ଭାବ ଦୂତି ତପ୍ତକାଞ୍ଚନ ଗୌରାଙ୍ଗୀ, ତପ୍ତକାଞ୍ଚନ ଯେମିତି କଞ୍ଚା ଆମ୍ବ ରହିଛି, କଞ୍ଚା ଆମ୍ବଟା ଏତେ ସ୍ୱାଦ ସ୍ୱାଦ ନୁହଁ, ଏତେ ତା'ର ସ୍ୱାଦ ନାହିଁ, କିନ୍ତୁ ପାଚିଗଲେ କେତେ ଆନନ୍ଦ, କେତେ ସ୍ୱାଦ ରହିଛି କଞ୍ଚା ଆମ୍ବ ପାଚିଗଲେ କେଉଁଭଳି ଭାବରେ, ସେଇଭଳି ଭାବରେ ଶ୍ୟାମ ରୂପ, ଶ୍ୟାମ ରୂପ ହେଉଛି ପ୍ରେମର ଇଏ ରୂପଟା, ଏଇଟା ପୁରା ଆସ୍ୱାଦନୀୟ ନୁହଁ ଶ୍ୟାମ ରୂପ, କିନ୍ତୁ ରାଧାରାଣୀଙ୍କର ଯେଉଁ ରୂପ ଏଇଟା ପୁରା ଆସ୍ୱାଦନୀୟ, କୃଷ୍ଣ ପ୍ରେମ ପୂର୍ଣ୍ଣ ଭାବରେ ଆସ୍ୱାଦନୀୟ। ପାଚିଗଲେ ଯେମିତି ଲାଲ ଦେଖାଯାଏ, ହଳଦିଆ ଦେଖାଯାଏ, ସେଇଭଳି ରାଧାରାଣୀ ଗୋଲ୍ଡେନ୍ ମୋଲ୍ଟେନ୍ ଗୋଲ୍ଡ, ତପ୍ତ କାଞ୍ଚନ ମୋଲ୍ଟେନ୍ ଗୋଲ୍ଡ, ସୁନା ଖାଲି ସୁନା ନୁହଁ, ସୁନାକୁ ଆଉଟେଇ ଦେଲେ ଆହୁରି ତା'ର ହେଇଯାଏ, ଆହୁରି ତା'ର ଯେଉଁ ରହିଛି ରଙ୍ଗ ଆହୁରି ସୁନ୍ଦର ଚିକ୍ ଚିକ୍ କରେ, ସେଇଭଳି ଭାବରେ ରାଧାରାଣୀ ତପ୍ତ କାଞ୍ଚନ ଗୌରାଙ୍ଗୀ ସେଇ ଭାବ ନେଇକି ଆସି, ସେଇ ରାଧା ଦ୍ୟୁତି ସେଇ ଶରୀର ନେଇକି ଆସିଲେ, ପୀତବର୍ଣ୍ଣ ପୀତବର୍ଣ୍ଣରେ ଆସିଲେ ଭଗବାନ ଚୈତନ୍ୟ ମହାପ୍ରଭୁ। ପୀତବର୍ଣ୍ଣ ହାଇଏଷ୍ଟ ହାଇଏଷ୍ଟ ତତ୍ତ୍ୱ ମହାପ୍ରଭୁ, ସବୁ ଯୁଗରେ ଆସନ୍ତି ନାହିଁ, ସବୁ କଳିରେ ଆସନ୍ତି ନାହିଁ, ଧନ୍ୟ କଳି। ଏହା ଆମକୁ ଆମର ବହୁତ ଭାଗ୍ୟ, ଆମେ ଏଇ କଳି ଯୁଗରେ ଆସିଛେ। ଏ ଯେଉଁ ରହିଛି ମହାପ୍ରଭୁ ଯେଉଁ ଆସିଥିଲେ, ମହାପ୍ରଭୁଙ୍କ ଆସିବାର 10,000 ବର୍ଷ ପର୍ଯ୍ୟନ୍ତ ଏ ସୁବର୍ଣ୍ଣ ଯୁଗ, ଏଇଟା ଗୋଟେ କୁହାଯାଏ, ସୁବର୍ଣ୍ଣ ଯୁଗ ଚାଲିଛି ଭାଗବତ ସେ କଥା କୁହାଯାଇଛି। ଯେଉଁମାନେ ଅତ୍ୟନ୍ତ ଭାଗ୍ୟବାନ ବ୍ୟକ୍ତି ସେମାନେ ଏହି ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରନ୍ତି, ତେଣୁ ଏଇଥିରୁ ଆମେ ଜାଣିବା ଆମର ଭାଗ୍ୟ କେତେ। ଅତ୍ୟନ୍ତ କୃଷ୍ଣ ବରଣ ବିଶା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଷଦମ ଯଜ୍ଞେ ସଂକୀର୍ତ୍ତନ ପ୍ରାୟ ଦଦନ୍ତି ଇସୁ ମେଧସ, ଖାଲି ମେଧସ ନୁହନ୍ତି, ମେଧସ କହିଲେ ବହୁତ ବୁଦ୍ଧିମାନ ବ୍ୟକ୍ତି, ମେଧା ମେଧା ରହିଛି, ମେଧା ଶକ୍ତି ରହିଛି ବୁଦ୍ଧି, କିନ୍ତୁ ଅତ୍ୟନ୍ତ ବୁଦ୍ଧିମାନ ଯେଉଁମାନେ ସେମାନେ ଯୋଗଦାନ କରନ୍ତି ଏଇଥିରେ, ଯେଉଁମାନେ ଯେତେ ବୈଜ୍ଞାନିକମାନେ ସେମାନେ ଯେତେ ବୁଦ୍ଧିମାନ ହେଲେ ମଧ୍ୟ, ଯେତେ ନୋବେଲ ପ୍ରାଇଜ୍ ପାଇଲେ ମଧ୍ୟ, ସେମାନେ ଯେଉଁମାନେ ଯଦି ଯୋଗ ଦେଇନାହାନ୍ତି ମାନେ ସେମାନେ ଏତେ ବୁଦ୍ଧିମାନ ନୁହନ୍ତି। ଆମର ଗୁରୁଦେବ ବହୁତ ବୁଦ୍ଧିମାନ, ଖାଲି ବୈଜ୍ଞାନିକ ଥିଲେ ତା ନୁହଁ, ଏଇ ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରିଥିଲେ, ଏବଂ ସେମାନେ ମଧ୍ୟ ଯୋଗଦାନ କରିବା ପାଇଁ ସବୁ ବ୍ୟବସ୍ଥା କରିଥିଲେ। ଆମର କେନ୍ଦ୍ର ମଧ୍ୟ ସେଇଥିପାଇଁ ହେଇଛି, ସେମାନଙ୍କୁ ସବୁ ଏଇ ସୁଯୋଗ ପ୍ରଦାନ କରିବା, ବୈଜ୍ଞାନିକମାନଙ୍କୁ ହାଇଏଷ୍ଟ ସୁଯୋଗ ପ୍ରଦାନ କରିବା, ହାଇଏଷ୍ଟ ଅପରଚ୍ୟୁନିଟି, ସେଥିପାଇଁ ଗୁରୁଦେବ ବ୍ୟବସ୍ଥା ତାଙ୍କ ପରିକଳ୍ପନା ରହିଛି। ଆମେ ଅଧମ, ଆମେ ସେଇଟା କରିପାରୁନାହୁଁ, ତାଙ୍କ ପରିକଳ୍ପନା ରହିଛି, ଅନ୍ୟମାନେ ଆସିଲେ ସୁଯୋଗ୍ୟ ଆସିଲେ ତାଙ୍କର ଅନୁଗାମୀମାନେ ସେଇଟାକୁ ପୂରଣ କରିବେ, ତାଙ୍କର ମନମାଂସାକୁ ପୂର୍ଣ୍ଣ କରିବେ। ମହାପ୍ରଭୁ ଚାହିଁଛନ୍ତି ଏଇଟା ସମସ୍ତଙ୍କୁ ପ୍ରଦାନ କରାଯିବ, ଏବଂ ପ୍ରଭୁପାଦ ମହାରାଜ ଚାହିଁଥିଲେ ବୈଜ୍ଞାନିକମାନେ ବିଶେଷ ଭାବରେ ଏଇଟା ପ୍ରଦାନ କରିବା ପାଇଁ, କାରଣ ବୈଜ୍ଞାନିକମାନେ ଗ୍ରହଣ କରିବେ ନାହିଁ ଏ କଥାକୁ, ଉନ୍ନତ ତତ୍ତ୍ୱକୁ ସେମାନେ ବୁଝିପାରିବେ ନାହିଁ, ସେମାନେ ନୋବେଲ ପ୍ରାଇଜ୍ ପାଇକିରି ଆନନ୍ଦ କ'ଣ, କେତେ କ'ଣ ହେଇଗଲାଣି, କେତେ କ'ଣ ପ୍ରଶଂସା ରହିଛି, କିନ୍ତୁ ତାହାର ଉପରେ ଯେ କେତେ କ'ଣ ତତ୍ତ୍ୱ ରହିଛି ତାଙ୍କର କଳ୍ପନାର ବାହାରେ ଏସବୁ ଜିନିଷ ରହିଛି। ତେଣୁ ରାଧା ଭାବ, ଏ ଭାବ ରହିଛି ତାଙ୍କର, ଭାବ ହେଉଛି ରାଧା, ରାଧାଙ୍ଗ ନହେଁ ମୋର କୃଷ୍ଣାଙ୍ଗ ସ୍ପର୍ଶନ, ଏ କଥା କହିଛନ୍ତି ଚୈତନ୍ୟ ମହାପ୍ରଭୁ କହିଛନ୍ତି ରାୟ ରାମାୟଣକୁ, କୃଷ୍ଣାଙ୍ଗ ନହେଁ କ'ଣ ଏମିତି ଗୋଟେ କଥା କହିଥିବେ,
ହେଉଛି ରାଧା ଅଙ୍ଗ ଭଗବାନଙ୍କର, ଇଏ ହେଉଛି ରାଧା ଭାବ, ଭିତରେ କୃଷ୍ଣ ବାହାରେ ରାଧା। ରାଧା ଯେଉଁଭଳି ଭାବରେ ଆନନ୍ଦ ପ୍ରାପ୍ତ ହେଉଥିଲେ, ରାଧାରାଣୀଙ୍କ ତତ୍ତ୍ୱ ଅଛି, ବହୁତ କଥା ଲୀଳା ରହିଛି ରାଧାରାଣୀଙ୍କର, କେତେ ବର୍ଣ୍ଣନା କରାଯାଇ ନାହିଁ ଭାଗବତରେ କାହିଁକି ନା, ଯେତେବେଳେ ରାସଲୀଳା, ସବୁଠୁ ହାଇଏଷ୍ଟ ଲୀଳା ହେଉଛି ରାସଲୀଳା, ସେ ଲୀଳାକୁ ମଧ୍ୟ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇପାରିଲା ନାହିଁ। କାରଣ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଦେଲେ ଯେ କାହିଁକି ଭଗବାନ ଏସବୁ ଲୀଳା କଲେ, ଏଇଟା ଠିକ୍ ହେଲା ନାହିଁ, ଯୁଗୁପ୍ସିତମ ଧର୍ମ କୃତେ, ଏ ନିନ୍ଦନୀୟ ଧର୍ମ କାହିଁକି ଆଚରଣ କଲେ ଭଗବାନ, ତେଣୁ ସୁଖଦେବ ଗୋସ୍ୱାମୀ ଆଉ ବର୍ଣ୍ଣନା କଲେ ନାହିଁ, ସେତିକିରି ବନ୍ଦ କରିଦେଲେ। ଏଇଭଳି ଭାବରେ ତତ୍ତ୍ୱ ରହିଛି ରାଧାଙ୍କ ତତ୍ତ୍ୱ, ସବୁ ମା ଷଡ଼ ଗୋସ୍ୱାମୀମାନେ ସବୁ ବର୍ଣ୍ଣନା କରିଛନ୍ତି। ନାନା ଶାସ୍ତ୍ର ବିଚାରଣିକ ନିପୁଣ ସଧର୍ମ ସଂସ୍ଥାପକ ଲୋକାନାଂ ହିତକାରିଣ ତ୍ରିଭୁବନେ ମାନ୍ୟୋ ଶରଣ୍ୟାକର ରାଧା କୃଷ୍ଣ ବଦାର ବିନ୍ଦ ଭଜନା ନନ୍ଦେ ନମତାଳିକ ବନ୍ଦେ ରୂପ ସନାତନ ରଘୁଯୁଗ ଶ୍ରୀଜୀବ ଗୋପାଳକ। ଏ ଷଡ଼ଗୋସ୍ୱାମୀମାନେ ଶିଶୁ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି। ଏଇଟା ହେଉଛି, ଇଏ ତ ପୋଷ୍ଟ ଗ୍ରାଜୁଏସନ୍, ସେଇଟା ହେଉଛି ଡକ୍ଟରେଟ୍, ପି ଏଚ୍ ଡି ଷ୍ଟଡି ସିଏ, ଆମର ସେଠିକି ନାହିଁ। ଉଜ୍ଜଳ ନୀଳାମଣି ରସର ତତ୍ତ୍ୱକୁ ବର୍ଣ୍ଣନା କରୁଛି, ପ୍ରକାଶ କରାଯାଇଛି। ଭକ୍ତିର ସାନ୍ତ ସିନ୍ଧୁ ଆମେ ଟିକେ ଟିକେ ପଢ଼ୁଛେ, ସିଏ ମଧ୍ୟ ପୋଷ୍ଟ ଗ୍ରାଜୁଏସନ୍ର ଉର୍ଦ୍ଧ୍ୱରେ, ଭକ୍ତିର ସାନ୍ତ ସିନ୍ଧୁ PhD କୋର୍ସ, ଆହୁରି ହାଇଅର୍ PhD ହେଉଛି ସେଇ ଉଜ୍ଜଳ ନୀଳମଣି ଇତ୍ୟାଦି ରୂପ ଗୋସ୍ୱାମୀଙ୍କର ସବୁ ରହିଛି। କ'ଣ ରସ ସବୁ ରହିଛି ରାଧାରାଣୀଙ୍କର ତତ୍ତ୍ୱ, ରସ ତତ୍ତ୍ୱ। ତେଣୁ ଏହିଭଳି ଭାବରେ ରାଧା ଭାବ ଦ୍ୟୁତି ସୁବଳିତମ, ବହୁତ ସୁନ୍ଦର ଭାବରେ ତାଙ୍କର ଯେଉଁ ଦ୍ୟୁତି ରହିଛି, ନୌମୀ କୃଷ୍ଣ ସ୍ୱରୂପମ, ସେଇ ଭଗବାନ କୃଷ୍ଣ, ମୁଁ ତାଙ୍କୁ ପ୍ରଣାମ କରୁଛି। କୃଷ୍ଣଦାସ କବିରାଜ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି, ଆମେ ଭାବୁଥିଲୁ ବହୁତ କିଛି କହିବା ବୋଲି, ଗୋଟିଏ ଶ୍ଳୋକର ତ ସମୟ ହୋଇଗଲା। ଏ ତତ୍ତ୍ୱ ଏଭଳି ଭାବରେ ରହିଛି, ରାଧା ତତ୍ତ୍ୱ ଏତେ ସହଜ ତତ୍ତ୍ୱ ନୁହଁ, ରାଧାଙ୍କ ତତ୍ତ୍ୱ। ଯାହାକୁ ଆମେ ପୁଣି ଆରମ୍ଭ କରିବା 10:30ରେ କଥା କହିବା ରାଧାରାଣୀଙ୍କ ବିଷୟରେ। ବର୍ତ୍ତମାନ କୀର୍ତ୍ତନ ହେବ, ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଚୈତନ୍ ମହାପ୍ରଭୁ କି, ଶ୍ରୀ ଶ୍ରୀ ରାଧାଷ୍ଟମୀ ତିଥି ମହାମହୋତ୍ସବ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେତ ଗୌର ଭକ୍ତ କି, ନିଧାୟ ଗୌର ପ୍ରମାନନ୍ଦେ।